ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମହିଳା ସଂରକ୍ଷଣକୁ ବିରୋଧ କରୁଥିବା ଦଳଗୁଡ଼ିକ ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ସକ୍ରିୟ ଅଂଶଗ୍ରହଣକୁ ରୋକିପାରିବେ ନାହିଁ, କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଦେଶର ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଉଦ୍ଦେଶ୍ୟରେ ଆଜି ସକାଳେ ଦୁଇଦିନିଆ ଗସ୍ତରେ ଯାଇ ଶ୍ରୀଲଙ୍କାରେ ପହଞ୍ଚିବେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ। ଭୁବନେଶ୍ୱର ଇନ୍ଫୋ ଭ୍ୟାଲି 2ରେ ଅତ୍ୟାଧୁନିକ ଗ୍ଲାସ୍ ସେମିକଣ୍ଡକ୍ଟର ପ୍ୟାକେଜିଂ ପ୍ରକଳ୍ପର ଆଜି ହେବ ଶିଳାନ୍ୟାସ। ଏବଂ ଆଇପିଏଲ୍ରେ ଗତକାଲି ଅନୁଷ୍ଠିତ 2ଟି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ। ଡର୍ବାନ୍ରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳ ମଧ୍ୟରେ ମ୍ୟାଚ୍। ସଂସଦ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳା ସଂରକ୍ଷଣ ପାଇଁ ପ୍ରସ୍ତାବିତ ବିଧେୟକ ଆବଶ୍ୟକ ସମର୍ଥନ ହାସଲ କରିପାରିନଥିବାରୁ ଦେଶର ମହିଳାମାନେ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକୁ କଠୋର ଦଣ୍ଡ ଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତ ରାତିରେ ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ହୁଏତ ଭୋଟ୍ରେ ହାରିଯାଇଛନ୍ତି, କିନ୍ତୁ ମହିଳା ସଶକ୍ତିକରଣ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକରେ କେବେ ହାର ମାନିବେ ନାହିଁ। ଶ୍ରୀ ମୋଦି କହିଛନ୍ତି, ମହିଳାମାନଙ୍କ ସଂରକ୍ଷଣକୁ ବିରୋଧ କରୁଥିବା ଦଳଗୁଡ଼ିକ ସଂସଦ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ରୋକିପାରିବେ ନାହିଁ। ମହିଳାଙ୍କ ସଶକ୍ତିକରଣ ପାଇଁ ବିଜେପି ଏବଂ ଏନ୍ଡିଏ ସେମାନଙ୍କ ସମ୍ପର୍କରେ ଦୃଢ଼ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ନାରୀଶକ୍ତି ବନ୍ଦନ ଅଧିନିୟମର ସଂଶୋଧନ ସମ୍ବନ୍ଧିତ ବିଧେୟକ ମଞ୍ଜୁରୀ ପାଇବା କ୍ଷେତ୍ରରେ 66% ଭୋଟ୍ ପାଇବାରେ ବିଫଳ ହୋଇଛି, କିନ୍ତୁ ଦେଶର 100% ମହିଳାଙ୍କ ଆଶୀର୍ବାଦ ତାଙ୍କ ସରକାର ପ୍ରତି ରହିଛି।
କଲ୍ ସଂସଦ ମେଁ ନାରୀ ଶକ୍ତି ବନ୍ଦନ ସଂଶୋଧନ କା ଜିନ ଦଳୋଁ ନେ ବିରୋଧ କିଆ ହେ ଉନସେ ମେଁ ଦୋ ଟୁଙ୍କ କହୁଙ୍ଗା, ୟେ ଲୋଗ ନାରୀ ଶକ୍ତି କୋ ଫୋର ଗ୍ରାଣ୍ଟେଡ ଲେ ରହେ ହେ, ଇସଲିଏ ମହିଳା ଆରକ୍ଷଣ ବିରୋଧ କରକେ ଜୋ ପାପ ବିପକ୍ଷ ନେ କିଆ ହେ ଇସ୍କୀ ଉନ୍ହେଁ ସଜା ଜରୁର ମିଲେଗି।
ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ପାଇଁ ଦେଶର ସ୍ୱାର୍ଥ ସର୍ବପ୍ରଥମେ ଗୁରୁତ୍ୱପୂର୍ଣ୍ଣ। କେତେକ ରାଜନୈତିକ ଦଳ ମହିଳା ସଶକ୍ତିକରଣ ଏବଂ ଦେଶର ସ୍ୱାର୍ଥକୁ ଅଣଦେଖା କରୁଥିବାରୁ ସେହି ଦଳଗୁଡ଼ିକ ଫଳାଫଳ ଭୋଗ କରିବାକୁ ବାଧ୍ୟ ବୋଲି ଶ୍ରୀ ମୋଦି କହିଛନ୍ତି। ନାରୀଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ସଂଶୋଧନ ବିଧେୟକ ଆବଶ୍ୟକ ସମର୍ଥନ ନ ପାଇବା ପରେ କଂଗ୍ରେସ, ଡିଏମ୍କେ, ସମାଜବାଦୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ଭଳି ରାଜନୈତିକ ଦଳଗୁଡ଼ିକର ସଦସ୍ୟ ଖୁସିରେ ତାଳି ମାରୁଥିଲେ। ପ୍ରଧାନମନ୍ତ୍ରୀ ଏଭଳି କାର୍ଯ୍ୟକୁ ଦେଶର ମହିଳାଙ୍କ ସ୍ୱାଭିମାନ ଓ ଆତ୍ମସମ୍ମାନ ପ୍ରତି ଆଘାତ ବୋଲି କହିଛନ୍ତି।
କଲ୍ ଦେଶ କି କରୋଡୋ ମହିଳାଓ କି ନଜର ସଂସଦ ପର ଥି, ନାରୀ ହିତ କା ପ୍ରସ୍ତାବ ଗିରା ତୋ କଂଗ୍ରେସ, ଡିଏମ୍କେ, ଟିଏମ୍ସି, ସପା ଜୈସି ପରିବାରବାଦୀ ପାର୍ଟିଆ ଖୁସି ସେ ତାଲିଆ ବଜା ରହି ଥି ଔର ନାରୀ ସବ ଭୁଲ ଜାତି ହେ ଅପନା ଅପମାନ କଭି ନହି ଭୁଲତି।
ସଂସଦରେ ପ୍ରତ୍ୟେକ ରାଜ୍ୟର ସ୍ୱରକୁ ଦୃଢ଼ କରିବା ପାଇଁ ସଂଶୋଧନ ବିଧେୟକର ଲକ୍ଷ୍ୟ ଥିଲା, କିନ୍ତୁ କଂଗ୍ରେସ ଓ ଏହାର ସହଯୋଗୀ ଦଳ ଏଥିପ୍ରତି ଆଦୌ ଧ୍ୟାନ ଦେଇନଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ଅନ୍ୟପକ୍ଷରେ ସୀମା ନିର୍ଦ୍ଧାରଣ ପ୍ରସ୍ତାବ କେତେକ ରାଜ୍ୟକୁ ସଂସଦ ବିଧାନସଭାରେ ସଠିକ୍ ଭାବେ ପ୍ରତିନିଧିତ୍ୱ ସୁଯୋଗ ଦେବ ନାହିଁ ବୋଲି କଂଗ୍ରେସ ପ୍ରଚାର କରିଥିଲା। ତେବେ ଏନ୍ଡିଏ ସରକାର ପ୍ରଥମରୁ ହିଁ ସ୍ୱଷ୍ଟ କରିଥିଲେ ଯେ କୌଣସି ରାଜ୍ୟର ପ୍ରତିନିଧିତ୍ୱ ହ୍ରାସ କରାଯିବ ନାହିଁ, ବରଂ ରାଜ୍ୟଗୁଡ଼ିକର ଆସନ ସଂଖ୍ୟା ଓ ପ୍ରତିନିଧିତ୍ୱ ବୃଦ୍ଧି ପାଇବ।
ବାପ ମହିଳାଓଁ କେ ଲିଏ କହିଁ ଜ୍ୟାଦା ସିଟେ ହୋଗି, ମହିଳାଓଁ କା କଦ ବଢ଼େଗା, ଇସଲିଏ ଇନ ଲୋଗୋଁ ନେ ନାରୀ ଶକ୍ତି ମନ୍ଦନ ସଂଶୋଧନ କା ବିରୋଧ କିଆ ହେ। ଦେଶ କି ନାରୀ ଶକ୍ତି କଂଗ୍ରେସ ଔର ଉସକେ ସହଯୋଗୀଓଁ କୋ ଇସ ପାପ କେ ଲିଏ କଭି ମାଫ ନହିଁ କରେଗି। ମେରେ ପ୍ରିୟ ଦେଶବାସୀଓ, କଂଗ୍ରେସ ଔର ଉସକେ ସାଥୀ ଦଲ ଡିଲିମିଟେସନ ପର ଲଗାତାର ଝୁଠ ବୋଲ ରହେ, ୟେ ଇସ ବହାନେ ବିଭାଜନ କି ଆଗ କୋ ସୁଲଗାନା ଚାହତେ ହେଁ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପଶ୍ଚିମ ଏସିଆ ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ମନ୍ତ୍ରୀସ୍ତରୀୟ ଗୋଷ୍ଠୀର ଅନୌପଚାରିକ ବୈଠକରେ ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ଭାରତର ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ରସାୟନ ଓ ସାର ମନ୍ତ୍ରୀ ଜେପି ନଡ୍ଡା, ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ, ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ଅନ୍ୟ ମନ୍ତ୍ରୀମାନେ ବୈଠକରେ ଉପସ୍ଥିତ ଥିଲେ। ପଶ୍ଚିମ ଏସିଆ ପରିସ୍ଥିତିକୁ ଅନିଶ୍ଚିତ ବୋଲି ବର୍ଣ୍ଣନା କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବା ଜରୁରୀ। ସେଠାକାର ପରିସ୍ଥିତି ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ବୈଠକରେ ଭାରତ ସାମରିକ ବୀମା ପୁଲ୍ ସମ୍ପର୍କରେ ଆଲୋଚନା ହୋଇଛି। ଏହାଦ୍ୱାରା ସାମୁଦ୍ରିକ ପଥ ଦେଇ ଯାତାୟତ କରୁଥିବା ଭାରତୀୟ ଜାହାଜ ଏବଂ ପରିବହନ କାର୍ଗୋଗୁଡ଼ିକ ଯଥେଷ୍ଟ ବୀମା ସୁବିଧା ପାଇପାରିବେ। ଅନ୍ୟପକ୍ଷରେ ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଭାରତରେ ଯଥେଷ୍ଟ ପରିମାଣର ତୈଳ ଗଚ୍ଛିତ ଥିବା କୁହାଯାଇଛି। ଆଗାମୀ 60 ଦିନ ପର୍ଯ୍ୟନ୍ତ ଇନ୍ଧନ ଆବଶ୍ୟକତା ପୂରଣ କରିବା ଲାଗି ତୈଳ ମହଜୁଦ ଥିବା ବୈଠକରୁ ସୂଚନା ମିଳିଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ସକାଳେ 2 ଦିନିଆ ଗସ୍ତରେ ଯାଇ ଶ୍ରୀଲଙ୍କାରେ ପହଞ୍ଚିବେ। ଗସ୍ତକାଳରେ ଶ୍ରୀ ରାଧାକୃଷ୍ଣନ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶା ନାୟକେ ଏବଂ ପ୍ରଧାନମନ୍ତ୍ରୀ ହରିଣୀ ଅମର ସୂର୍ଯ୍ୟାଙ୍କ ସହ ଆଲୋଚନା କରିବେ। ଉପରାଷ୍ଟ୍ରପତି ଶ୍ରୀଲଙ୍କାରେ ସେଠାରେ ବରିଷ୍ଠ ନେତୃବୃନ୍ଦ ଏବଂ ଭାରତୀୟ ସମ୍ପ୍ରଦାୟଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦେଶ ମଧ୍ୟରେ ନିରନ୍ତର ଉଚ୍ଚସ୍ତରୀୟ ଆଲୋଚନା ମଧ୍ୟରେ ଉପରାଷ୍ଟ୍ରପତିଙ୍କ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ଅତ୍ୟାଧୁନିକ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଦେଶକୁ ବିଶ୍ୱର କେନ୍ଦ୍ରସ୍ଥଳ ଭାବେ ପ୍ରତିଷ୍ଠିତ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ଇନ୍ଫୋ ଭ୍ୟାଲି 2ରେ ଏକ ଅତ୍ୟାଧୁନିକ ଗ୍ଲାସ୍ ସେମିକଣ୍ଡକ୍ଟର ପ୍ୟାକେଜିଂ ପ୍ରକଳ୍ପର ଶିଳାନ୍ୟାସ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କାର୍ଯ୍ୟକ୍ରମରେ ଯୋଗଦେବେ। 1,43,000 କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ 2,500 ଜଣ ନିଯୁକ୍ତି ପାଇବେ ବୋଲି ରାଜ୍ୟ ସରକାର କହିଛନ୍ତି। ପଶ୍ଚିମବଙ୍ଗରେ ଆଜି ବିଧାନସଭା ନିର୍ବାଚନ ଲାଗି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଶ୍ରୀ ମୋଦି ବାଙ୍କୁଡ଼ା, ପୁରୁଲିଆ ଏବଂ ଝାଡ଼ଗ୍ରାମ ସମେତ ଅନ୍ୟ କେତେକ ଜିଲ୍ଲାରେ ନିର୍ବାଚନୀ ସଭା ଓ ର୍ୟାଲିରେ ଉଦ୍ବୋଧନ ଦେବେ। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କୁଚ୍ବେହାର ଏବଂ ଜଲପାଇଗୁଡ଼ି ଜିଲ୍ଲାରେ ପ୍ରଚାର କରିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବାଲୁରଘାଟ ଏବଂ ମାଲଦାରେ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ତାମିଲନାଡୁରେ ନିର୍ବାଚନ ପ୍ରଚାର କାର୍ଯ୍ୟ ଆସନ୍ତା 21ରେ ଶେଷ ହେବାକୁ ଯାଉଥିବା ବେଳେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ବରିଷ୍ଠ ନେତାମାନେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଶିବଗିରି ଏରୋଡ୍ଠାରେ ଏନ୍ଡିଏ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ଆର୍ଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ ନିର୍ବାଚନୀ ସଭାସମିତିରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଇରାନ ସଂସଦର ବାଚସ୍କତି ମହମ୍ମଦ ବାଘେର ଗାଲିବାଫ୍ ଆମେରିକା ସହିତ ହୋଇଥିବା ପରଦାପଛର ଆଲୋଚନା ସମ୍ପର୍କରେ ସୂଚନା ଦେଇଛନ୍ତି। ଏକ ଟେଲିଭିଜନ ସାକ୍ଷାତକାରରେ ସେ କହିଛନ୍ତି ଇରାନର ଅଧିକାରୀମାନେ ହରମୁଜ ପ୍ରଣାଳୀରେ ନୌସେନା କାର୍ଯ୍ୟକଳାପକୁ ନେଇ ଆମେରିକା ପ୍ରତିନିଧିମଣ୍ଡଳୀର ସାମ୍ନା କରିଛନ୍ତି ଏବଂ ହରମୁଜ ପ୍ରଣାଳୀ ଇସଲାମ ଗଣରାଜ୍ୟର ନିୟନ୍ତ୍ରଣରେ ରହିଛି। ସେ କହିଛନ୍ତି ତେହେରାନ ଜଳପଥରେ ମାଇନ୍ସ ହଟାଇବା ପାଇଁ ଆମେରିକୀୟ ପ୍ରସ୍ତାବକୁ ଇରାନ ଅସ୍ତ୍ରବିରତି ଉଲ୍ଲଂଘନ ଭାବେ ବିଚାର କରୁଛି ଏବଂ ଏହା ହେଲେ ଉତ୍ତେଜନା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଇସଲାମାବାଦରେ ଅନୁଷ୍ଠିତ ଆଲୋଚନାରେ ଶ୍ରୀ ଗାଲିବାଫ୍ ଆମେରିକୀୟ ପ୍ରତିନିଧିମଣ୍ଡଳୀକୁ କହିଥିଲେ ଯେ ଯଦି ଆମେରିକୀୟ ନୌସେନା ପକ୍ଷରୁ ତେହେରାନ ଜଳପଥରୁ ମାଇନ୍ସ ହଟାଇବା ପାଇଁ ଉଦ୍ୟମ କରାଯାଏ ତେବେ ପ୍ରତିଶୋଧମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 10 ରନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ 20 ଓଭର୍ରେ 9 ୱିକେଟ୍ ହରାଇ 194 ରନ୍ ସ୍କୋର କରିଥିଲା। ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ 20 ଓଭର୍ରେ 8 ୱିକେଟ୍ ବିନିମୟରେ 184 ରନ୍ କରିଥିଲା। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 6 ୱିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି 2ଟି ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30ରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଏବଂ ସନ୍ଧ୍ୟା 7:30ରେ ନ୍ୟୁ ଚଣ୍ଡିଗଡ଼ରେ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଡର୍ବାନ୍ର କିଙ୍ଗ୍ସ ମିଡ୍ ଷ୍ଟାଡିୟମ୍ରେ ଆଜି ଆନ୍ତର୍ଜାତିକ ଟି20 ମହିଳା ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ 5:30ରେ ମ୍ୟାଚ୍ ଆରମ୍ଭ ହେବ। ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 6 ୱିକେଟ୍ରେ ପରାସ୍ତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ମହିଳା ସଂରକ୍ଷଣକୁ ବିରୋଧ କରୁଥିବା ଦଳଗୁଡ଼ିକ ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ସକ୍ରିୟ ଅଂଶଗ୍ରହଣକୁ ରୋକିପାରିବେ ନାହିଁ, କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଦେଶର ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଉଦ୍ଦେଶ୍ୟରେ ଆଜି ସକାଳେ 2 ଦିନିଆ ଗସ୍ତରେ ଯାଇ ଶ୍ରୀଲଙ୍କାରେ ପହଞ୍ଚିବେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ। ଭୁବନେଶ୍ୱର ଇନ୍ଫୋ ଭ୍ୟାଲି 2ରେ ଅତ୍ୟାଧୁନିକ ଗ୍ଲାସ୍ ସେମିକଣ୍ଡକ୍ଟର ପ୍ୟାକେଜିଂ ପ୍ରକଳ୍ପର ଆଜି ହେବ ଶିଳାନ୍ୟାସ। ଆଇପିଏଲ୍ରେ ଗତକାଲି ଅନୁଷ୍ଠିତ 2ଟି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ, ଡରବାନ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।